హరే కృష్ణ ఉపస్థ భక్తసాద ముంద్ర మాతృవృంద అమరాజీ పవిత్ర కార్తీక మాస జాగు వైష్ణవ ଭାଷାରେ ଦାମୋଦର ମାସ ବୋଲି କୁହାଯାଉଛି। ଏହି ମାସରେ ବିଶେଷ ଭାବରେ ଏହି ଯେଉଁ ଗୋବର୍ଦ୍ଧନ ଉତ୍ସବ ଆୟୋଜନ ହୋଇଥିଲା ଆଜି 5000 ବର୍ଷ ତଳେ, ସେହି ଗୋବର୍ଦ୍ଧନ ଉତ୍ସବର ସ୍ମୃତିଚାରଣ କରି ବୈଷ୍ଣବମାନେ ଏହି ଗୋବର୍ଦ୍ଧନ ଉତ୍ସବ ପାଳନ କରୁଛନ୍ତି। ଆଜି ସାରା ପୃଥିବୀରେ ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ଶ୍ରୀମଦ ଏସି ଭକ୍ତି ବିଧାନ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କର ଅବଦାନରେ, ତାଙ୍କର କୃପାରୁ ଆଜି ସାରା ପୃଥିବୀରେ ଏହି ଗିରି ଗୋବର୍ଦ୍ଧନ ଉତ୍ସବ ପାଳନ କରାଯାଉଛି। ଯଦିଓ ବୃନ୍ଦାବନରେ ଗୋବର୍ଦ୍ଧନ ଧାମ ଯେଉଁ ଅଛନ୍ତି, ରାଧାକୁଣ୍ଡ ଅଛନ୍ତି, ସେଠି ବିଶେଷ ଭାବରେ ପାଳନ କରାଯାଉଛି, କିନ୍ତୁ ତା ସତ୍ତ୍ୱେ ମଧ୍ୟ ସବୁଠାରେ ପାଳନ କରାଯାଉଛି। ଆମର ଗତ ବ୍ୟାସ ପୂଜା ତିଥିରେ ଆମର ଏଠି ଯୋଉ ହୋଇଥିଲା ଗୋଟେ ଉତ୍ସବ, ସେଠି ସବୁ ଭକ୍ତମାନେ ଆସିଥିଲେ। ଜଣେ ଭକ୍ତ କହୁଥିଲେ ଇଏ ମଧ୍ୟ ବୃନ୍ଦାବନ ଧାମ, ଏଠି ଗିରି ଗୋବର୍ଦ୍ଧନ ସେଠି ଅଛନ୍ତି, ପାହାଡ ଯୋଉ ଅଛନ୍ତି ଗିରି ଗୋବର୍ଦ୍ଧନ, ରାଧାକୁଣ୍ଡ ଶ୍ୟାମକୁଣ୍ଡ ଅଛନ୍ତି, ତେଣୁ ଇଏ ହଉଛି ବୃନ୍ଦାବନ ଧାମ। ଜୟ ବୃନ୍ଦାବନ ଧାମ କି ଜୟ ଶ୍ରୀ ଶ୍ରୀ ରଘୁନନ୍ଦନ ଧାମ କି ଯମୁନା ନଦୀ ଅଛନ୍ତି। ତେଣୁ ଇଏ ଗୁରୁଦେବଙ୍କର ଆସିବ କୃପା, ଆଜି ଆମେ ମଧ୍ୟ ଏଇଭଳି ଗୋଟେ ଗୋବର୍ଦ୍ଧନ ପରିବେଶ ଭିତରେ, ବୃନ୍ଦାବନ ପରିବେଶ ଭିତରେ ଏଇ ଗୋବର୍ଦ୍ଧନ ଉତ୍ସବଟି ପାଳନ କରୁଛେ। ପ୍ରଥମେ ଗାଭୀମାନଙ୍କର ପୂଜା କରାଯାଇଥିଲା, ତାପରେ ଆମର ଯଜ୍ଞ ଆୟୋଜନ କରାଯାଇଥିଲା। ଯଜ୍ଞ ଶେଷ ହେଲା ପରେ ଆମେ ବର୍ତ୍ତମାନ ଭଗବାନ କଥା କରିବା। ଭଗବାନ କଥା ମଧ୍ୟ ଗୋଟେ ଯଜ୍ଞ, ଭଗବତ ଗୀତାରେ ଭଗବାନ କହୁଛନ୍ତି, ଅଧ୍ୟେ ଚଦ ଏବଂ ଧର୍ମ ସମ୍ବାଦ ମହାବୟ ଜ୍ଞାନ ଯଜ୍ଞେନ ତେନହମ ଇଷ୍ଟସାମି ତେନମତି। ଯେଉଁମାନେ ଭଗବତ ଗୀତା ବା ଭାଗବତମ ଏଇକୁ ଅଧ୍ୟୟନ କରିବେ, ସେମାନେ ଜ୍ଞାନ ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା କରିବେ। ତେଣୁ ଏଇ ଯେଉଁ ଆମେ ଭଗବାନ କଥା ଶ୍ରବଣ ହଉ, ଭଗବାନ କଥା ଶାସ୍ତ୍ର ଅଧ୍ୟୟନ ହଉ, ଭଗବାନ କଥା କୀର୍ତ୍ତନ ହଉ, ଇଏ ମଧ୍ୟ ଗୋଟେ ପ୍ରକାର ଯଜ୍ଞ, ଅନେକ ପ୍ରକାର ଯଜ୍ଞ ରହିଛି। ତେଣୁ ଆଜି ଯେଉଁ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ ଆମର ଖୁବ୍ ସ୍ୱଳ୍ପ ସମୟ ରହିଛି, ଆମର ବର୍ତ୍ତମାନ 11:45 ହେଲା, ଆଉ କହିଲେ 15 ମିନିଟ୍, ଆଉ ଟିକେ ଡେରି ହେଇପାରେ, କିନ୍ତୁ 12:00 ଆମର ରହିଛି ଅଭିଷେକର କାର୍ଯ୍ୟକ୍ରମ। ତେଣୁ ଆମେ ଏଇ ଗିରି ଗୋବର୍ଦ୍ଧନଙ୍କ ବିଷୟରେ ସମ୍ୟକ ସୂଚନା ଆପଣମାନଙ୍କୁ ଦେବୁ ଯେ ଏଇ ଆମର ଭାଗବତମର 10:21 ଗୋପୀମାନେ ସେ କଥା କହୁଛନ୍ତି, ବେଣୁ ଗୀତରେ ବର୍ଣ୍ଣନା କରାଯାଇଛି, ଯାହନ୍ତାୟ ମଧୁର ବଳା ହରିଦାସ ବର୍ଜ୍ୟ ଯଦରାମ କୃଷ୍ଣ ଚରଣ ସ୍ପର୍ଶ ପମୋଦା ମାନଙ୍ଗ ତନୋତି ସହ ଗୋ ଗଣୟୋତ ପାନୀୟ ସୁଜବ ସହ କନ୍ଦର କନ୍ଦ ମୂଳେଇ। ହରିଦାସ, ଭଗବାନଙ୍କର ଭକ୍ତଙ୍କୁ ହରିଦାସ ବୋଲି କୁହାଯାଏ। ଆମେ ସମସ୍ତେ ପ୍ରକୃତରେ ଆମର ସ୍ୱାଭାବିକ ପରିସ୍ଥିତି ହେଉଛି କ'ଣ, ଆମର ପ୍ରକୃତ ପରିଚୟ କ'ଣ ନା, ଜୀବେର ସ୍ୱରୂପ ହୁଏ କୃଷ୍ଣେର ନିତ୍ୟ ଦାସ। ସମସ୍ତଙ୍କର ଏ ଯଦି ଆମେ ଧର୍ମ ବିଚାର କରିବା, ଚୈତନ୍ୟ ମହାପ୍ରଭୁ କହୁଛନ୍ତି ସନାତନ ଗୋସ୍ୱାମୀଙ୍କୁ ଯେ ଜୀବେର ସ୍ୱରୂପ ହୁଏ, ଜୀବର ଧର୍ମ ହେଉଛି କୃଷ୍ଣେର ନିତ୍ୟ ଦାସ, ସେ ହେଉଛନ୍ତି ଭଗବାନଙ୍କର ନିତ୍ୟ ଦାସ। ଯଦି ଆମେ ଭଗବାନଙ୍କର ଦାସ ନ ହେବା, ତାହେଲେ ଅନ୍ୟ କାହାର ନା କାହାର ଦାସ ହବା। ଏମିତି ପ୍ରଭୁପାଦ ମହାରାଜ ଥରେ ପାଶ୍ଚାତ୍ୟ ଜଗତରେ ଏଇଭଳି ଗୋଟେ ବକ୍ତୃତା ଦଉଥିଲା ବେଳେ, ପ୍ରବଚନ ଦଉଥିଲା ବେଳେ ସେ ସଭାରେ ଉପସ୍ଥିତ ସମସ୍ତ ଭକ୍ତବୃନ୍ଦ ମାତୃବୃନ୍ଦ କହିଲେ, ପଚାରିଲେ ଏଠି କିଏ ଏମିତି ଅଛି କି କହିପାରିବ ଯେ ମୁଁ କାହାର ଦାସ ନୁହେଁ ବୋଲି, କାହାର ସେବା କରୁନି। ସମସ୍ତେ କିଛି ନା କିଛି କାହାର ସେବା କରୁଛନ୍ତି, ଏମିତିକି ଭାରତ ଆମେ କହିବା, ଆମ ଭାରତର ପ୍ରଧାନମନ୍ତ୍ରୀ ସେ ମଧ୍ୟ ଭାରତର ଦେଶବାସୀମାନଙ୍କ ସେବା କରୁଛନ୍ତି। ଏବଂ କାହାର ଯଦି କିଛି ସେବା ନଥାଏ, ଅନ୍ତତଃ ପକ୍ଷେ ସେ ଗଡ୍ଙ୍କର ବା ଭଗବାନଙ୍କର ସେବା ନ କଲେ ସେ ଡଗର ସେବା ମଧ୍ୟ କରୁଛି, କୁକୁରର ସେବା ମଧ୍ୟ କରୁଛି। ଆମର ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଆଶ୍ରମ ଜଗତରେ ଜଣେ ବହୁତ ଧନୀ ମାତାଜୀ ଥିଲେ, ସ୍ତ୍ରୀଲୋକ, ସେ ତାଙ୍କର ବହୁତ ଧନ ଥିଲା। ସେ ସବୁ ଧନକୁ ତାଙ୍କର ଆଉ କେହି ପିଲା ଛୁଉନାହାନ୍ତି। ସେ ତାଙ୍କର ଗୋଟେ ପାଳୁଥିଲେ ଗୋଟେ ବିଲେଇକି, ସେ ବିଲେଇ ନାଁରେ କରିଦେଇଥିଲେ ବିଲିୟନ୍ସ ଅଫ୍ ଡଲାର୍ସ। ଆମେ ଚିନ୍ତା କରିପାରିବାନି ଏତେ ଟଙ୍କା ସବୁ ତାଙ୍କୁ ସେ ବିଲେଇ ନାଁରେ ଦିଆହେଇଥିଲା। ତେଣୁ ପ୍ରକୃତିରେ ସମସ୍ତଙ୍କର ଧର୍ମ ହଉଛି ସେ ଭଗବାନଙ୍କର ଦାସ, ଭଗବାନଙ୍କର ସେବକ। କିନ୍ତୁ ଯଦି ଆମେ ଭଗବାନଙ୍କର ସେବା ନ କରିବା ତାହେଲେ ମାୟାର ସେବା କରିବା। ତେଣୁ ପ୍ରକୃତରେ ବର୍ତ୍ତମାନ ଆମେ ସମସ୍ତେ ମାୟାର ସେବା କରୁଛେ। କେତେଦିନ ପର୍ଯ୍ୟନ୍ତ ଆମେ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣରେ ଯାଇନେ, ଆମର ପ୍ରକୃତରେ ଚକ୍ଷୁ ଉନ୍ମୋଚନ ହେଇନାହିଁ, ଆମେ ପ୍ରକୃତରେ ଜାଣୁନେ ଯେ ଆମର ପ୍ରକୃତ ସ୍ଥିତି ହେଉଛି ଭଗବାନଙ୍କର ଦାସ ହେବା, ସେତେଦିନ ପର୍ଯ୍ୟନ୍ତ ଆମେ ଏଇ ମାୟାର କିଙ୍କର ହେଇ ବିଭିନ୍ନ ପ୍ରକାର ତ୍ରିତାପରେ ଆମେ ସବୁବେଳେ ଦଗ୍ଧୀଭୂତ ହଉଥିବା। ତେଣୁ ଭାଗବତମରେ ତିନି ଜଣ ହରିଦାସଙ୍କର ନାମ ବର୍ଣ୍ଣନା କରାଯାଇଛି। ଯୁଧିଷ୍ଠିର ମହାରାଜଙ୍କୁ ହରିଦାସ ବୋଲି କୁହାଯାଉଛି, ଉଦ୍ଧବଙ୍କୁ ମଧ୍ୟ ହରିଦାସ ବୋଲି କୁହାଯାଇଛି, ଏବଂ ଶ୍ରୀମଦ୍ ଭାଗବତମ ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ଗୋପୀମାନେ ଏ ଗୋବର୍ଦ୍ଧନଙ୍କୁ ମଧ୍ୟ ହରିଦାସ ବର୍ଜ୍ୟ ବୋଲି କହିଛନ୍ତି। ହରିଦାସ ବର୍ଜ୍ୟ ହନ୍ତାୟ ମଦ୍ରିର ବଳା ଅଦ୍ରି, ଏ ଯୋଉ ପାହାଡ଼ ଗୋପୀମାନେ କହୁଛନ୍ତି ଏ ଅବଳା, ନିଶ୍ଚିନ୍ତ ଭାବରେ ଅଦ୍ରି ବା ଏ ପାହାଡ଼ ହଉଛନ୍ତି ହରିଦାସ ବର୍ଜ୍ୟ। ଯେତେ ହରିଦାସ ଅଛନ୍ତି, ବିଶେଷ ଭାବରେ ଏଇ ଯୋଉ ତିନି ଜଣ ହରିଦାସ ରହିଛନ୍ତି, ଯୁଧିଷ୍ଠ ମହାରାଜ ବା ଉଦ୍ଧବ, ଉଦ୍ଧବଙ୍କୁ ହରିଦାସ ବୋଲି କୁହାଯାଇଛି ଭାଗବତମରେ। ଉଦ୍ଧବ ଭଗବାନଙ୍କର କେତେ ପ୍ରିୟ ଭାଗବତମର ଏକା ସ୍କନ୍ଧରେ ଭଗବାନ ସ୍ୱୟଂ କହିଛନ୍ତି ଚଉଦ ଅଧ୍ୟାୟରେ, ଯେ ନ ତଥା ମେ ପ୍ରିୟତମ ଆତ୍ମ ଯୋନି ନ ଶଙ୍କର ନ ସଂକର୍ଷଣ ନ ଶ୍ରୀ ନୈବାତ୍ମା ଚ ତଥା ଭଗବାନ। ଭଗବାନ କହୁଛନ୍ତି ନ ତଥା ମେ ପ୍ରିୟତମ, ମୋର ଆଉ କିଏ ପ୍ରିୟତମ ବ୍ୟକ୍ତି ନୁହନ୍ତି। ନ ତଥା ମେ ପ୍ରିୟତମ ଆତ୍ମଯୋନି, ଆତ୍ମଯୋନି ହଉଛନ୍ତି ବ୍ରହ୍ମା। ବ୍ରହ୍ମା ଭଗବାନଙ୍କ ନାଭିରୁ ଜାତ ହେଇଛନ୍ତି, ନାଭି ପଦ୍ମରୁ। ତେଣୁ ତାଙ୍କର ଗୋଟେ ନାମ ହଉଛି ସ୍ୱୟମ୍ଭୁ ବା ତାକୁ ଆତ୍ମଯୋନି ବୋଲି ମଧ୍ୟ କୁହାଯାଉଛି। ଭଗବାନ କହୁଛନ୍ତି ମୋର ଏଇ ଯୋଉ ପୁତ୍ର ଆତ୍ମଯୋନି, ଏ ବ୍ରହ୍ମା ମୋର ଏତେ ପ୍ରିୟ ନୁହଁ। ନ ଶଙ୍କର ନ ସଂକର୍ଷଣ, ସଂକର୍ଷଣ ହଉଛନ୍ତି ଭଗବାନଙ୍କର ବିସ୍ତାର, ଭଗବାନ ବଳରାମ କୃଷ୍ଣଙ୍କର ପ୍ରଥମ ବିସ୍ତାର ହଉଛନ୍ତି ବଳରାମ। ଭଗବାନ କହୁଛନ୍ତି ସିଏ ମୋର ଏତେ ପ୍ରିୟ ନୁହନ୍ତି। ନ ଶଙ୍କର ଶିବଜୀ, ଶିବଜୀ ହଉଛନ୍ତି ଭଗବାନଙ୍କର ଗୁଣାବତାର, କ୍ଷୀରଂ ଯଥା ଦଧି ବିକାରଂ ବିଶେଷ ଯୋଗାତ ସଂଜାୟତେ ନୈତଦ ବୃଦ୍ଧବସ୍ତି ହେତୁ ଯହ ସମ୍ଭୂତାମ ପିତସ୍ୟ ସମବେତି କାର୍ଯ୍ୟାତ୍ ଗୋବିନ୍ଦ ମାଧି ପୁରୁଷଂ ତମଂ ଭଜାମି। ବ୍ରହ୍ମ ସଂହିତାରେ ବ୍ରହ୍ମା ଶିବଜୀଙ୍କ ବିଷୟରେ କହୁଛନ୍ତି, ଯେମିତି କ୍ଷୀରରେ ଆମେ ଅମଳ ମିଶେଇ ଦେଲେ ସେ ଦହିରେ ପରିଣତ ହେଇଯାଉଛି, ତେଣୁ ସେ କ୍ଷୀର ଆଉ କ୍ଷୀରର କାର୍ଯ୍ୟ କରୁନି, ସେ ଦହିର କାର୍ଯ୍ୟ କରୁଛି। ସେହିଭଳି ଭାବରେ ଭଗବାନ ବିଷ୍ଣୁ ଯେତେବେଳେ ତମଗୁଣକୁ ଆଧାର କରିକିରି ଏ ଭୌତିକ ଜଗତରେ ଆସନ୍ତି, ଆବିର୍ଭାବ ହୁଅନ୍ତି, ସେତେବେଳେ ତାଙ୍କର ନାମ ହେଇଯାଏ ଶିବଜୀ। ତେଣୁ ସେ ଶିବଜୀ ହଉଛନ୍ତି ଭଗବାନଙ୍କର ଗୋଟେ ଆଉ ଗୋଟେ ରୂପ। କିନ୍ତୁ ଭଗବାନ କହୁଛନ୍ତି ଶିବ ମଧ୍ୟ ମୋ ଶଙ୍କର ମଧ୍ୟ ଏତେ ମୋର ପ୍ରିୟ ନୁହଁ। ନ ଶ୍ରୀ ଲକ୍ଷ୍ମୀ ଦେବୀ, ତାଙ୍କର ପତ୍ନୀ, ତାଙ୍କର ଶକ୍ତି, ଭଗବାନ କହୁଛନ୍ତି ସିଏ ମୋର ମଧ୍ୟ ଏତେ ପ୍ରିୟ ନୁହନ୍ତି। ଅନ୍ୟମାନଙ୍କ କଥା ସମସ୍ତଙ୍କ କଥା ଛାଡ଼ନ୍ତୁ, ନୈବ ଆତ୍ମା, ଭଗବାନ ଏବଂ ଭଗବାନଙ୍କର ଆତ୍ମା ଭିତରେ ବି ତଫାତ୍ ନୁହେଁ। ଭଗବାନଙ୍କ ଆତ୍ମା ଯାହା, ଭଗବାନଙ୍କ ଶରୀର ସହ ସବୁକିଛି ଭଗବାନ। ତେଣୁ ଭଗବାନ କହୁଛନ୍ତି ମୋର ଶରୀର ବା ମୋର ଆତ୍ମା ମଧ୍ୟ ମୋର ଏତେ ପ୍ରିୟ ନୁହଁ। ଯଥା ଭଗବାନ, ଭଗବାନ କହିଲେ, ଭଗବାନ କହୁଛନ୍ତି ଉଦ୍ଧବଙ୍କୁ, ତମେ ଯେତେ ମୋର ପ୍ରିୟ ଆଉ କେହି ମୋର ପ୍ରିୟ ନୁହନ୍ତି। ତେଣୁ ଭାଗବତରେ ତାଙ୍କୁ ହରିଦାସ ବୋଲି କୁହାଯାଇଛି। ସେ ହରିଦାସ ଯିଏକି ହଉଛନ୍ତି ଉଦ୍ଧବ, ଭଗବାନ ଯେତେବେଳେ ପଳେଇ ଆସିଛନ୍ତି ବୃନ୍ଦାବନରୁ ମଥୁରାକୁ ପଳେଇ ଆସିଛନ୍ତି, ଚାଲି ଆସିଛନ୍ତି, କଂସକୁ ହତ୍ୟା କରିଛନ୍ତି ଏବଂ ଯାଇଛନ୍ତି ଉଜ୍ଜୟିନୀ, ସେଠି 64 ଦିନରେ 64 ସମସ୍ତ ଶାସ୍ତ୍ରକୁ ଅଧ୍ୟୟନ କରିଛନ୍ତି, ସମସ୍ତ ଶାସ୍ତ୍ରକୁ ନିଜେ ଆତ୍ମସାତ କରିଛନ୍ତି ଏବଂ ତାଙ୍କର ଗୁରୁ ସନ୍ଦୀପନୀ ମୁନିଙ୍କୁ ତାଙ୍କର ମୃତ ପୁତ୍ରକୁ ଫେରାଇ ଦେଇଛନ୍ତି, ଆଣିକରି ଏ ଦକ୍ଷିଣା ପ୍ରଦାନ କରିଛନ୍ତି ଏବଂ ତାପରେ ଯେତେବେଳେ ଫେରିଛନ୍ତି ସେତେବେଳେ ସେ ଉଦ୍ଧବଙ୍କୁ ପଠେଇଛନ୍ତି ବୃନ୍ଦାବନକୁ, ଗଚ୍ଛ ଉଦ୍ଧବ ବ୍ରଜଂ ସୌମ୍ୟ, କାରଣ ମୋର ବିରୋଧରେ ମୋର ପିତା ମାତା ମୋ ଗୋପୀମାନେ ଏମାନେ ମୋ ବିରୋଧରେ ପ୍ରଜ୍ୱଳିତ ହଉଛନ୍ତି, ବହୁତ ଦଗ୍ଧୀଭୂତ ହଉଛନ୍ତି, ତେଣୁ ତାଙ୍କୁ ସାନ୍ତ୍ୱନା ପ୍ରଦାନ କର, ମୁଁ ସନ୍ଦେଶ ଦଉଛି, ମୋ ଏଇ ସନ୍ଦେଶ ନେଇକି ତାଙ୍କୁ ସାନ୍ତ୍ୱନା ପ୍ରଦାନ କର। ସେଇ ଉଦ୍ଧବ ଯେତେବେଳେ ଯାଇଛନ୍ତି ବୃନ୍ଦାବନକୁ ସେତେବେଳେ ଗୋପୀମାନଙ୍କର ନନ୍ଦ ମହାରାଜଙ୍କ ସହିତ ମିଶିଛନ୍ତି, ଯଶୋଦା ମହାରାଣୀଙ୍କ ସହିତ ମିଶିଛନ୍ତି, ଏବଂ ବିଶେଷ ଭାବରେ ଯେତେବେଳେ ଗୋପୀମାନଙ୍କ ସହିତ ସେ ମିଶିଛନ୍ତି, ଗୋପୀମାନଙ୍କର ଯୋଉ ପ୍ରେମ ରହିଛି ଭଗବାନଙ୍କ ପ୍ରତି କୃଷ୍ଣଙ୍କ ପ୍ରତି, ସେ ପ୍ରେମ ଦେଖିକିରି ସେ କହୁଛନ୍ତି ଯେ ଆଶା ମହୋ ଚରଣରେ ଏଣୁ ଯୁଷାଙ୍ଗ ହଂସ୍ୟାମ ବୃନ୍ଦାବନେ କିମପି ଗୁଲ୍ମଲତୌଷଧୀନାମ ଯା ଦୁସ୍ତର୍ଯ୍ୟ ସଜନାର୍ଯ୍ୟ ପଥଂ ଚ ହିତ୍ୱା ଭେଜୁ ମୁକୁନ୍ଦ ପଦବୀର ସୁତିମୀର ବିମୁଦ୍ୟାମ। ଉଦ୍ଧବ ନିଜକୁ ଭାବୁଥିଲେ ବହୁତ ବିଦ୍ୱାନ ପଣ୍ଡିତ, ତାଙ୍କୁ ମଧ୍ୟ କୁହାଯାଇଛି ବୁଦ୍ଧେ ସତମ, ଉଦ୍ଧବ ହଉଛନ୍ତି ବୁଦ୍ଧେ, କାରଣ ସେ ହଉଛନ୍ତି ଶିଷ୍ୟ ବୃହସ୍ପତି ସାକ୍ଷାତ ବୃହସ୍ପତିଙ୍କର ସେ ହଉଛନ୍ତି ଶିଷ୍ୟ ବିଷ୍ଣାଙ୍ଗ ପ୍ରବର ମନ୍ତ୍ରୀ ବିଷ୍ଣୁ ବଂଶରେ ଭଗବାନ କୃଷ୍ଣ ଯୋଉ ଆସୁଛନ୍ତି ଯୋଉ ବଂଶରେ ସେ ବଂଶରେ ମନ୍ତ୍ରୀ ଶ୍ରେଷ୍ଠ ମନ୍ତ୍ରୀ ହଉଛନ୍ତି ଉଦ୍ଧବ ଏବଂ ଶିଷ୍ୟ ବୃହସ୍ପତି ସାକ୍ଷାତ ଉଦ୍ଧବ ଯେ କି ଦେବତାମାନଙ୍କର ସରି ବୃହସ୍ପତି ଯେ କି ଦେବତାମାନଙ୍କର ଗୁରୁ ତାଙ୍କର ସେ ହଉଛନ୍ତି ଶିଷ୍ୟ, ଉଦ୍ଧବ ହଉଛନ୍ତି ତାଙ୍କ ଶିଷ୍ୟ ଏବଂ କୃଷ୍ଣ ସେ ଦୈତ ସଖା, କୃଷ୍ଣଙ୍କର ସେ ହଉଛନ୍ତି ଅତ୍ୟନ୍ତ ପ୍ରିୟ ସଖା, ଅର୍ଜୁନଙ୍କଠାରୁ ମଧ୍ୟ ଅତ୍ୟନ୍ତ ପ୍ରିୟ। କାହିଁକି ନା ଭଗବତ ଗୀତାରେ ଯୋଉ ଜ୍ଞାନ ଅର୍ଜୁନଙ୍କୁ ଦେଇନାହାନ୍ତି ସେ ଜ୍ଞାନ ଉଦ୍ଧବଙ୍କୁ ସେ ଦେଇଛନ୍ତି, ଭାଗବତରେ ବର୍ଣ୍ଣନା କରାଯାଇଛି, ବର୍ଣ୍ଣନା କରାଯାଇଛି, ପ୍ରଭୁପାଦ ମହାରାଜ ମଧ୍ୟ କହିଛନ୍ତି। ତେଣୁ ଉଦ୍ଧବ ତାଙ୍କର ସବୁଠୁ ଶ୍ରେଷ୍ଠ ସଖା ଏବଂ ଉଦ୍ଧବ ବୁଦ୍ଧି ସପ୍ତମ, ଉଦ୍ଧବଙ୍କର ବୁଦ୍ଧି ହଉଛନ୍ତି ଶ୍ରେଷ୍ଠ ବୁଦ୍ଧି ଉଦ୍ଧବ। ସେଇ ଉଦ୍ଧବ କହୁଛନ୍ତି ଗୋପୀମାନଙ୍କର ଯେ ଆଶା ମହୋ ଚରଣରେ ଏଣୁ ଯୁଷାଙ୍ଗ ହଂସ୍ୟାମ, ସେ ଗୋପୀମାନଙ୍କର ଚରଣରେ ମୁଁ ଯଦି ପ୍ରାପ୍ତ ହୁଅନ୍ତି ତାହେଲେ ମୋର ଜୀବନ ଧନ୍ୟ ହେଇଯାଆନ୍ତା, କିନ୍ତୁ ଗୋପୀମାନଙ୍କ ଚରଣରେ ମାଗିଲେ ସେମାନେ ଦେବେନି ନା, ତେଣୁ ମୁଁ ଯଦି ଏଇ ବୃନ୍ଦାବନରେ ଗୋଟେ ଛୋଟ ଗୁର୍ମଲତା ହେଇକି ଜନ୍ମ ନିଅନ୍ତି ତାହେଲେ ଗୋପୀମାନେ କୃଷ୍ଣଙ୍କ ବିରହରେ ଚାଲୁଛି ଯାଉଥିବେ ପଦଚାରଣ କରୁଥିବେ ସେତେବେଳେ ମୁଁ ଏଇ ଗୁର୍ମଲତା ହିସାବରେ ତାଙ୍କର ପଦରେଣୁ ପ୍ରାପ୍ତ ହେବି, ଏଇଭଳି ଭାବେ ସେ କାମନା କରିଛନ୍ତି ଏବଂ ଭଗବାନ ମଧ୍ୟ ତାଙ୍କର କାମନା ପୂରଣ କରିଛନ୍ତି। ଆପଣ ଯେଉଁମାନେ ବୃନ୍ଦାବନ ପରିକ୍ରମା କରିବେ ଏବେ ଗୋଟେ ସ୍ଥାନ ରହିଛି ଉଦ୍ଧବ କିଆରୀ ବୋଲି କୁହାଯାଉଛି, ଯେଉଁଠି ଉଦ୍ଧବ ରହିଛନ୍ତି, ଉଦ୍ଧବ ଭଗବାନ ତାଙ୍କୁ ଆଦେଶ ଦେଇଛନ୍ତି ସେ ଯାଇଛନ୍ତି ବଦ୍ରୀନାଥରେ ଅଛନ୍ତି, ବର୍ତ୍ତମାନ ମଧ୍ୟ ସେ ବଦ୍ରୀନାଥରେ ଅଛନ୍ତି, ପୁଣି ମଧ୍ୟ ଆଉ ଗୋଟେ ରୂପରେ ସେ ବୃନ୍ଦାବନରେ ଅଛନ୍ତି। ତେଣୁ ଏଇ ଉଦ୍ଧବଙ୍କର କହିବା ଅନୁସାରେ ଗୋପୀମାନେ କେତେ ଉନ୍ନତ ହେଇଥିବା ଆମେ ଜାଣିବା। ତେଣୁ ସେଇ ଗୋପୀମାନଙ୍କର ହେଉଛି ଉକ୍ତି, ସେ କହୁଛନ୍ତି ଭାଗବତ ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ବେଣୁଗୁତିରେ ଗୋପୀମାନଙ୍କର କଥା ବର୍ଣ୍ଣନା କରାଯାଇଛି। ଗୋପୀମାନେ କହୁଛନ୍ତି ହନ୍ତାୟ ମଦ୍ରୀ ଅବଳା ହରିଦାସ ବର୍ଜ୍ୟୋ, ହେ ଅବଳା, ତାଙ୍କର ଅନ୍ୟ କଣ ସଖୀମାନଙ୍କୁ ସେ କହୁଛନ୍ତି, ଗୋପୀମାନେ ତାଙ୍କ ଭିତରେ କଥା ହଉଛନ୍ତି ଯେ ନିଶ୍ଚିନ୍ତ ଭାବରେ ଏଇ ଯୋଉ ଅଦ୍ରି ବା ଏଇ ଯୋଉ ପର୍ବତ ଗୋବର୍ଦ୍ଧନ ପର୍ବତ ଇଏ ହଉଛନ୍ତି ହରିଦାସ ବର୍ଜ୍ୟ, ଯେତେ ହରିଦାସ ଅଛନ୍ତି ଆମେ ଯୋଉ କହିଲୁ ତିନି ଜଣ ହରିଦାସ ବିଷୟ ବର୍ଣ୍ଣନା କରାଯାଇଛି, ଜଣେ ହଉଛନ୍ତି ଯୁଧିଷ୍ଠ ମହାରାଜ, ଜଣେ ହଉଛନ୍ତି ଉଦ୍ଧବ ଏବଂ ଆଉ ଜଣେ ହଉଛନ୍ତି ଏଇ ଗୋବର୍ଦ୍ଧନ। ତେଣୁ ଗୋପୀମାନେ କହୁଛନ୍ତି ଇଏ ହଉଛନ୍ତି ହରିଦାସ ବର୍ଜ୍ୟ, ଉଦ୍ଧବଙ୍କଠାରୁ ମଧ୍ୟ ସେ ଶ୍ରେଷ୍ଠ, କାରଣ ଆମେ କହିବା ଉଦ୍ଧବଙ୍କଠାରୁ ଶ୍ରେଷ୍ଠ ହଉଛନ୍ତି ଗୋପୀମାନେ, ଉଦ୍ଧବ ତାଙ୍କର ପଦରେଣୁ କାମନା କରୁଛନ୍ତି, ଗୋପୀମାନେ କହୁଛନ୍ତି ହରିଦାସ ବର୍ଜ୍ୟ ହଉଛନ୍ତି ଗୋବର୍ଦ୍ଧନ ପର୍ବତ। ତେଣୁ ଗୋବର୍ଦ୍ଧନ ପର୍ବତଙ୍କର ମହାତ୍ମା ଆମେ ଏଇଥିରୁ ଜାଣିବା। ତେଣୁ ସେ କହୁଛନ୍ତି ହନ୍ତାୟ ହରିଦାସ ବର୍ଜ୍ୟ ଯଦ୍ ରାମକୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ, ଭଗବାନ ତାଙ୍କର ଭାଇ ବଳରାମଙ୍କ ସହିତ ଯେତେବେଳେ ଗୋଚାରଣ କରନ୍ତି ବତ୍ସାଚାରଣ କରନ୍ତି ସେହି ସମୟରେ ସେ କୌଣସି ପାଦରେ କୌଣସି ପାଦୁକା ବା ଚପଲ ବ୍ୟବହାର କରନ୍ତି ନାହିଁ, ଖାଲି ପାଦରେ ସେ ବୃନ୍ଦାବନ ସ୍ୱପଦର୍ମଣ ପ୍ରବିଶଦ ଗୀତ କୀର୍ତ୍ତି ବୋଲି କୁହାଯାଇଛି, ନିଜ ଖାଲି ପାଦରେ ସେ ଭଗବାନ ଏଇ ବୃନ୍ଦାବନରେ ଯେତେ ସ୍ଥାନ ଅଛି ସେ ସବୁ ସେ ସ୍ଥାନରେ ସେ ବିଚରଣ କରିଛନ୍ତି, ଏବଂ ବିଶେଷ ଭାବରେ ଯେଉଁ ଗାଭୀ ଏବଂ ବତ୍ସାମାନଙ୍କୁ ନେଇ ଯେତେବେଳେ ସେ ଗୋଚାରଣ କରୁଥିଲେ ବା ବତ୍ସାଚାରଣ କରୁଥିଲେ ସେହି ସମୟରେ ଗୋବର୍ଦ୍ଧନ ପର୍ବତ ଉପରେ ଯେତେବେଳେ ସେ କରନ୍ତି ବତ୍ସାଚାରଣ ବା ଗୋଚାରଣ କରନ୍ତି ସେତେବେଳେ ରାମକୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ, ଏଇ ଗୋବର୍ଦ୍ଧନ ପର୍ବତ ଭଗବାନଙ୍କର ପାଦ ସ୍ପର୍ଶ ପ୍ରାପ୍ତ ହେଇକି ସିଏ ଆନନ୍ଦିତ ହୁଅନ୍ତି। ଆମେ କହିବା କେମିତି ଆନନ୍ଦିତ ହୁଅନ୍ତି ନା ମାନଂ ତନୋତି ସହ ଗୋ ଗଣୟ, କେମିତି ଆନନ୍ଦିତ ସିଏ ଆନନ୍ଦିତ ହେଇକିରି ଭଗବାନଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତି, ମାନଂ ତନୋତି ଖାଲି ଭଗବାନଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତି ତା ନୁହଁ, ଗୋ ଗଣୟ ଯେତେ ଗାଭୀମାନେ ଅଛନ୍ତି ସମସ୍ତଙ୍କ ସହିତ ଭଗବାନଙ୍କର ଆନନ୍ଦ ବିଧାନ କରନ୍ତି, କିଭଳି ନା ପାନୀୟ ବିଭିନ୍ନ ପ୍ରକାର ପାନୀୟ ଝରଣାରେ ଜଳ ରହିଛନ୍ତି ବିଭିନ୍ନ ପ୍ରକାର ଆମ ବିଶ୍ୱନାଥ ଠାକୁର ବାର୍ତ୍ତାଳ ଭାଷାରେ କହୁଛନ୍ତି ଯେ ପେୟ ମଧୁ ଆମ୍ବ ପିଲୁ ଆଦି ରସ ବିଭିନ୍ନ ପ୍ରକାର ବୃକ୍ଷରେ ବହୁତ ଫଳ ସବୁ ରହିଛି ସେ ଫଳ ରସ ସେ ଭଗବାନ ଗ୍ରହଣ କରନ୍ତି ଗୋବର୍ଦ୍ଧନର ଯେଉଁ ବୃକ୍ଷ ସବୁ ରହିଛନ୍ତି ଏବଂ ସୁଜବସ ଯେଉଁ ଘାସ ସବୁ ରହିଛନ୍ତି ସେ ଘାସ ସବୁ ମାଧ୍ୟମରେ ଯେତେ ଭଗବାନଙ୍କର ଗାଧୀମାନେ ସବୁ ଯାଇଛନ୍ତି ସମସ୍ତେ ସେଇ ଘାସ ଧାରଣ କରନ୍ତି ବା ଘାସ ଗ୍ରହଣ କରନ୍ତି ଏବଂ କନ୍ଦର ସେଇ ଗୋବର୍ଦ୍ଧନ ପର୍ବତରେ ବିଭିନ୍ନ କନ୍ଦର ରହିଛନ୍ତି ଗୋବର୍ଦ୍ଧନ ପର୍ବତ ଆପଣ ଯେଉଁ ଦେଖୁଛନ୍ତି ଆଜି ବର୍ତ୍ତମାନ ଦେଖୁଛନ୍ତି ସେ ଗୋବର୍ଦ୍ଧନ ପର୍ବତ ତାର ଗୋଟେ ରହିଛି ଇତିହାସ ରହିଛି ସେ ଗୋବର୍ଦ୍ଧନ ପର୍ବତ ସେ ତଳକୁ ତଳକୁ ଯାଉଛନ୍ତି ତଳକୁ ତଳକୁ ଯାଉଛନ୍ତି ପ୍ରତି କେତେ କେତେ ଦିନରେ ନା ବର୍ଷକରେ ସେ ଗୋଟିଏ ସୋରିଷ ମାପରେ ସେ ତଳକୁ ତଳକୁ ଯାଉଛନ୍ତି କାରଣ ସେ ଅଭିଶାପ ପ୍ରାପ୍ତ ହୋଇଛନ୍ତି ବର୍ଣ୍ଣା ସେ ରହିଛି ଘଟଣା ରହିଛି ତେଣୁ ସେ ଗୋବର୍ଦ୍ଧନରେ ବିଭିନ୍ନ ପ୍ରକାର କନ୍ଦର ରହିଛି ମାନେ ବିଭିନ୍ନ ପ୍ରକାର ଗୁମ୍ଫା ସବୁ ରହିଛନ୍ତି ସେ ଗୁମ୍ଫା ମାଧ୍ୟମରେ ଭଗବାନ ଯାଇକରି ଆଶ୍ରୟ ଗ୍ରହଣ କରନ୍ତି ଏବଂ ସେଇ ଗୁମ୍ଫାରେ ମଧ୍ୟ ଏଭଳି ରହିଛି ଯେ ଉପବେଶନ ଶଯ୍ୟା ବିଳାସ ଆଦି କେଉଁଠି ସେ ବସନ୍ତି କେଉଁଠି ସେ ଶୟନ କରନ୍ତି କେଉଁଠି ସେ ଖେଳାବୁଲା ମଧ୍ୟ କରନ୍ତି ତା ଭିତରେ ସେ ସେଇ ଗୁମ୍ଫା ଭିତରେ ଏବଂ ସେଠି ସେ କନ୍ଦର ଏଭଳି ଭାବରେ ଯେ ଶୀତ ଉଷ୍ଣ ଯଦି ବର୍ତ୍ତମାନ ଶୀତ ଦିନ ଆସିଗଲା ତା ଭିତରେ ବସିଲେ ଶୀତ ହବନି ଶୀତ ସମୟରେ ଉଷ୍ମ ଅନୁଭବ ହବ ପୁଣି ଖରା ଦିନ ଆସିଲା ଗରମ ଦିନ ଆସିଲା ଗରମ ଦିନରେ ସେଟା ଶୀତଳ ପ୍ରାପ୍ତ୍ୟ ସେ ପ୍ରାପ୍ତ୍ୟରେ ଏଇଭଳି ଭାବରେ ସେ କନ୍ଦର ସବୁ ରହିଛନ୍ତି ଏବଂ ଶୀତୋଷ୍ଣ ସମୟ ସୁଖଦା ଏବଂ ଗୁହାଶ୍ଚ ଭକ୍ଷଣାର୍ଥ କନ୍ଦ ଏବଂ ଯେଉଁ ରହିଛି କନ୍ଦର କନ୍ଦମୂଳି କନ୍ଦମୂଳି ହେଉଛି ବିଭିନ୍ନ ପ୍ରକାର କନ୍ଦ ସବୁ ରହିଛନ୍ତି ସେଥିରେ ଯେମିତି ଆମେ କନ୍ଦମୂଳ ସବୁ ରହିଛି ସେମିତି ଅନେକ ପ୍ରକାର କନ୍ଦ ରହିଛି ସେଠି ଗୋବର୍ଦ୍ଧନରେ ସେସବୁ ଭଗବାନ ଗ୍ରହଣ କରନ୍ତି ଖାଆନ୍ତି ସେସବୁ ତେଣୁ ଏଇଭଳି ଭାବରେ ଆମର କିଏ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଆଉ ମଧ୍ୟ ଅନେକ ଉପାୟରେ ମଧ୍ୟ ସେ ଭଗବାନଙ୍କ ସେବା କରନ୍ତି ଯେଭଳି ଭାବରେ ପୀଠ ବା ଆସନ ପ୍ରଦାନ କରନ୍ତି ପ୍ରଦୀପ ବିଭିନ୍ନ ପ୍ରକାର ମଣି ସବୁ ରହିଛି ଗୋବର୍ଦ୍ଧନରେ ସେ ମଣି ଦ୍ୱାରା ସେ ଆଲୋକ ପ୍ରଦାନ କରନ୍ତି ଏବଂ ଆଦର୍ଶ ବା ସେ ମଣିରେ ଦ୍ୱାରା ସେ ଆମର ଯେଉଁ ଆଇନା ଆଇନାର ଦେଖନ୍ତି ଭଗବାନ ତାଙ୍କର ମୁଖକୁ ଦେଖନ୍ତି ଆମେ ଯେଉଁ ଶୃଙ୍ଗାର ଆଳତି କହୁଛେ ଭଗବାନଙ୍କ ଆଇନା ଦେଖୁଛେ ଭଗବାନଙ୍କ ରୂପ ଏତେ ସୁନ୍ଦର ଯେ ଭଗବାନ ମଧ୍ୟ ନିଜ ରୂପ ପ୍ରତି ଆକର୍ଷିତ ହୁଅନ୍ତି ତେଣୁ ଗୋବର୍ଦ୍ଧନ ମଧ୍ୟ ସେଇଭଳି ଭାବରେ ତାଙ୍କର ସେବା କରନ୍ତି ଏବଂ ଅନ୍ୟାନ୍ୟ ଭାବରେ ମଧ୍ୟ ଭଗବାନଙ୍କ ସେବା କରନ୍ତି ତେଣୁ ଇଏ ଗୋବର୍ଦ୍ଧନ ପର୍ବତ ଯେଉଁ ରହିଛନ୍ତି ଏଇଭଳି ଭାବରେ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ତେଣୁକରି ଗୋପୀମାନେ କହୁଛନ୍ତି ହନ୍ତାଏ ମରିଦାସ ବର୍ଜ୍ୟ ଇଏ ହେଉଛନ୍ତି ଭଗବାନଙ୍କ ଭକ୍ତମାନଙ୍କ ଗୋଟେ ଶ୍ରେଷ୍ଠ ତେଣୁ ସେଇ ଗୋବର୍ଦ୍ଧନ ପର୍ବତଙ୍କର ବହୁତ କଥା ଘଟଣା ସବୁ ରହିଛି ଭାଗବତ ବର୍ଣ୍ଣନା କରାଯାଇଛି ବିଶେଷ ଭାବରେ ଦଶମ ସ୍କନ୍ଧ ଚବିଶ ଅଧ୍ୟାୟରେ ଏଇ ଗୋବର୍ଦ୍ଧନ ଲୀଳାଟି ଭଗବାନ କରିଥିଲେ ଭଗବାନ ଆସିବା ପୂର୍ବରୁ ଆପଣମାନେ ଜାଣନ୍ତି ଭଗବାନ ଯେତେବେଳେ ଆସନ୍ତି ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଜିଲେ ଜିଲେ ଭଗବାନ ତାଙ୍କର ଭକ୍ତମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି ପରିତ୍ରାଣ କରନ୍ତି ଆନନ୍ଦ ପ୍ରଦାନ କରନ୍ତି ଏବଂ ଯେଉଁମାନେ ଭଗବାନଙ୍କ ଶରଣରେ ଆସନ୍ତି ନାହିଁ କଂସ ଇତ୍ୟାଦି ସେମାନଙ୍କୁ ଭଗବାନ ବିନାଶ କରନ୍ତି ଏବଂ ଧର୍ମ ସ୍ଥାପନ କରନ୍ତି ସେ ଧର୍ମ କଣ ଭଗବତ ଗୀତା ଚତୁର୍ଥ ଅଧ୍ୟାୟ ଆପଣମାନେ ଦେଖିବେ ଭଗବାନ କହିଲେ ଧର୍ମ ଏଇସବୁ ଏଇ କଥାଟି କହିଛନ୍ତି ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନମ ଅଧର୍ମସ୍ୟ ତଦାତ୍ମାନମ ସୁଧାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଭଗବାନ କହୁଛନ୍ତି ମୁଁ ଧର୍ମ ସ୍ଥାପନ କରୁଛି ଚତୁର୍ଥ ଅଧ୍ୟାୟ ଭଗବାନ କହିଲେ ଭଗବତ ଗୀତାରେ କିନ୍ତୁ ଅନ୍ତିମ ଅଧ୍ୟାୟ ଯେଉଁ ରହିଛି ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟରେ ଅଷ୍ଟାଦଶ ଅଧ୍ୟାୟ ଛଅଷଠି ଶ୍ଳୋକରେ ଭଗବାନ କହୁଛନ୍ତି ସର୍ବଧର୍ମାନ୍ ପରିତ୍ୟଜ୍ୟ ଏଣେ କହୁଛନ୍ତି ଭଗବାନ କହୁଛନ୍ତି ମୁଁ ଧର୍ମ ସ୍ଥାପନ କରିବା ପାଇଁ ଆସିଛି
ପୁଣି ଅନ୍ତିମରେ ଭଗବାନ କହୁଛନ୍ତି ସର୍ବଧର୍ମାନ ପରିତ୍ୟଜ୍ୟ, ସମସ୍ତ ଧର୍ମକୁ ତମେ ତ୍ୟାଗ କର। ତାର ଅର୍ଥ କଣ? ତାର ଅର୍ଥ ହଉଛି ଭଗବତ ଗୀତାରେ ଯୋଉ ତା ପୂର୍ବରୁ ଅଷ୍ଟାଦଶ ଅଧ୍ୟାୟ ପୂର୍ବରୁ ଭଗବାନ ବିଭିନ୍ନ ଧର୍ମ ବିଷୟରେ ବର୍ଣ୍ଣନା କରିଛନ୍ତି, ବର୍ଣ୍ଣାଶ୍ରମ ଧର୍ମ, ଧ୍ୟାନ ଧର୍ମ, ଯୋଗ ଧର୍ମ, ଅନେକ ପ୍ରକାର ଧର୍ମ ବିଷୟରେ କହିଛନ୍ତି। ତେଣୁ ଅନ୍ତିମରେ ସେ କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ। ଏହା କହିବାର ଉଦ୍ଦେଶ୍ୟ ହଉଛି ଯେ ପ୍ରକୃତ ଧର୍ମ ହଉଛି କଣ ନା, ମାମ ଏକଂ ଶରଣଂ ବ୍ରଜ, ମୋର ଶରଣରେ ଆସ। ମାଂ ଶରଣଂ ବ୍ରଜ କହିଥିଲେ ବି ହେଇଥାନ୍ତା, କିନ୍ତୁ ଆଚାର୍ଯ୍ୟ ଟୀକା କରୁଛନ୍ତି କାହିଁକି ସେ ଏକଂ ଶବ୍ଦ ବ୍ୟବହାର କଲେ ନା, ଆମେ କହିବା ଆମେ ଭଗବାନଙ୍କ ଶରଣରେ ଯିବା, ପୁଣି ସମଲେଇଙ୍କ ଶରଣରେ ଯିବା, ସମ୍ବଲପୁରରେ ଯେଉଁମାନେ ଅଛନ୍ତି ଅନ୍ୟ ଦେବଦେବୀମାନଙ୍କ ଶରଣରେ ଯିବା, ସେଇଥିପାଇଁ ଭଗବାନ ଏକଂ ଶବ୍ଦ ବ୍ୟବହାର କଲେ, ମାମ ଏକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟ ମୋକ୍ଷେଇ ସାଇ ମା ସୂଚ। ତେଣୁ ଆମର ଯେତେ ପୂର୍ବ ଜନ୍ମରେ ଯେତେ ପ୍ରକାର ଆମେ ସବୁ ପାପ କରିଛେ, ସବୁ ପାପ କର୍ମର ପ୍ରତିକ୍ରିୟାରେ ଭଗବାନ ଆମକୁ ଉଦ୍ଧାର କରିବେ, ମୋକ୍ଷ କରିବେ, ମୋକ୍ଷ ପ୍ରଦାନ କରିବେ। ତେଣୁ ଅର୍ଜୁନ ଭାବୁଛନ୍ତି ପ୍ରକୃତ ଅର୍ଜୁନ ଆମକୁ ଉଦାହରଣ ସ୍ୱରୂପ ଦେଖାଉଛନ୍ତି, ଅର୍ଜୁନ ଭଗବାନଙ୍କ ଭକ୍ତ। ତେଣୁ ଆଚାର୍ଯ୍ୟ ଟୀକା କରିଛନ୍ତି ଅର୍ଜୁନ ତଥାପି ଭାବୁଛନ୍ତି ଏଇଟା କରିବାଟା ଠିକ ହବ କି ନାହିଁ, ଚିନ୍ତା କର ଭଗବାନ କହୁଛନ୍ତି ମା ସୂଚ, ଆଉ ଚିନ୍ତା କର ନା ମୋର ଶରଣରେ ଆସ। ଆମକୁ ଲକ୍ଷ୍ୟ ଧରି ଭଗବାନ ଅର୍ଜୁନକୁ କହୁଛନ୍ତି, ଭଗବାନ ଅର୍ଜୁନ କେବେ ହେଲେ ସୂଚନା କରିବାର ନାହିଁ ଆବଶ୍ୟକତା ନାହିଁ, କିନ୍ତୁ ଭଗବାନ କାହିଁ କହିଲେ ମା ସୂଚ, ଆମ ପାଇଁ ଲକ୍ଷ୍ୟ କରିକି ଅର୍ଜୁନ ସେଇଭଳି ଭାବରେ ବ୍ୟବହାର କରିଛନ୍ତି, ଯୋଉଥିପାଇଁ କି ଭଗବାନ କହିଲେ ମା ସୂଚ, ଏତେ କୌଣସି ସୂଚନା କରିବା ଦରକାର ନାହିଁ, ଭଗବାନ ନିଜେ କହୁଛନ୍ତି। ତେଣୁ ଭଗବାନ ଏ ଯେ ଖାଲି କଥାରେ କହିଛନ୍ତି ତା ନୁହଁ, ଭଗବାନ ନିଜେ କାର୍ଯ୍ୟରେ ମଧ୍ୟ ଦେଖେଇ ଦେଇ ଯାଇଛନ୍ତି। ଭଗବାନ ଯୋଉ ନନ୍ଦ ବ୍ରଜରେ ଆବିର୍ଭାବ ହେଇଥିଲେ, ନନ୍ଦ ଆଉ ଅନ୍ୟାନ୍ୟ ଗୋପାଳମାନେ ସେମାନେ ବିଭିନ୍ନ ଦେବାଦେବୀ ପୂଜା କରନ୍ତି, ଅବଶ୍ୟ ଦେବାଦେବୀ ପୂଜାକୁ ମଧ୍ୟ ନିନ୍ଦା କରାଯାଉନି, ଭଗବାନ ମଧ୍ୟ ଭଗବତ ଗୀତାରେ କହିଛନ୍ତି ଦେବାଦେବୀ ପୂଜା କରିବା ପାଇଁ, ଦେବାନ୍ ଭାବେତାନେନ ତେ ଦେବା ଭାବୟନ୍ତୁ ଭବ ପରସ୍ପର ଭାବୟନ୍ତ ଶ୍ରେୟମ୍ ପରମ ବାପସତ, ଭଗବତ ଗୀତା ତୃତୀୟ ଅଧ୍ୟାୟ ଭଗବାନ କହିଲେ ଦେବତାମାନଙ୍କ ପ୍ରତି ଆମର ଯୋଉ ରହିଛି ଋଣ ରହିଛି ବା କର୍ତ୍ତବ୍ୟ ରହିଛି ତାଙ୍କୁ ଆମେ ପୂଜା କରିବା। ଏଠି ସବୁ ଆଜି ଯଜ୍ଞ ହେଲା, ବିଭିନ୍ନ ଦେବଦେବୀମାନଙ୍କ ମଧ୍ୟ ଉଦ୍ଦେଶ୍ୟରେ ସ୍ୱାହା କରାଗଲା, ଇନ୍ଦ୍ରାୟ ସ୍ୱାହା, ଏସବୁ ବିଭିନ୍ନ ପ୍ରକାର ବରୁଣାୟ ସ୍ୱାହା, ବିଭିନ୍ନ ପ୍ରକାର ଦେବତାମାନଙ୍କୁ ମଧ୍ୟ ତାଙ୍କୁ ମଧ୍ୟ ସ୍ୱାହା ପ୍ରଦାନ କରା, ତାଙ୍କୁ ମଧ୍ୟ ହବି ପ୍ରଦାନ କରାଗଲା। ଦେବତାମାନଙ୍କୁ ଯଦି ଆମେ ସନ୍ତୁଷ୍ଟ କରିବା, ଦେବତାମାନଙ୍କୁ ଯୋଉ ଯଜ୍ଞ ରହିଛି ସେ ଯଜ୍ଞ କରିବା, ତାହେଲେ ଆମର ଯାହା ଆବଶ୍ୟକତା ଅଛି ଦେବତାମାନେ ପୂରଣ କରିବେ। ଦେବାନ୍ ଭାବତା ନେଇନ ତେ ଦେବା ଭାବନ୍ତୁ ପରସ୍ପର ଭାବୟନ୍ତ ଶ୍ରେୟମ୍ ପରମ ବାପସତ, ଏଇଭଳି ଭାବରେ ଯଦି ଆମେ ପରସ୍ପର ସାହାଯ୍ୟ କରିବା ବା ପରସ୍ପର ସେବା କରିବା, ତାହେଲେ ଆମେ ଶ୍ରେୟ ପ୍ରାପ୍ତ ହେଇପାରିବା, ଭଗବତ ଗୀତା ତୃତୀୟ ଅଧ୍ୟାୟ ଭଗବାନ କହିଛନ୍ତି। କିନ୍ତୁ ସାଧାରଣତଃ ଲୋକମାନେ ଯୋଉ ଦେବତାମାନଙ୍କର ପୂଜା କରନ୍ତି, ସେ ଦେବତା ପୂଜାଟା ଠିକ ଭାବରେ ବିଧି ଭାବରେ ବିଧିପୂର୍ବକ କରନ୍ତି ନାହିଁ। ଅନ୍ତବତୁ ଫଳଂ ତେଷାଂ ତଦ୍ଭବତି ଅଳ୍ପମେଧସାଂ ଦେବାନ୍ ଦେବତ ଯାଆନ୍ତି ମଦ୍ଭକ୍ତା ଯାଆନ୍ତି ମା ବି। ଯେଉଁମାନେ ମତେ ଯେଉଁମାନେ ଦେବତାମାନଙ୍କୁ ପୂଜା କରନ୍ତି ସେମାନେ ମଧ୍ୟ ମୋର ପୂଜା କରନ୍ତି, କିନ୍ତୁ ସେଇଟା ଅଭିଧି ପୂର୍ବକ ବୋଲି କୁହାଯାଇଛି, ଅନ୍ୟ ସ୍ଥାନରେ ଭଗବତ ଗୀତାରେ ଭଗବାନ କହୁଛନ୍ତି। ଯେଉଁମାନେ ଅନ୍ତବତୁ ଯେଉଁମାନେ ଅଳ୍ପ ମେଧସାମ ଅଳ୍ପ ବୁଦ୍ଧିମାନ ବ୍ୟକ୍ତି, ସେମାନେ ଦେବତାମାନଙ୍କର ଅଭିଧି ପୂର୍ବକ ପୂଜା କରନ୍ତି, ସେମାନେ ଦେବତାଙ୍କୁ ଭାବନ୍ତି ସିଏ ହେଉଛନ୍ତି ଶ୍ରେଷ୍ଠ, ଏବଂ ତାଙ୍କର ପୂଜା କରିକିରି ସେମାନେ ଯୋଉ ବର ପ୍ରାପ୍ତ ହୁଅନ୍ତି। ଦେବତାମାନେ ଯେହେତୁ ଅନ୍ତବତୁ, ଦେବତାମାନେ ମଧ୍ୟ ଏଇ ଭୌତିକ ଜଗତ ତାଙ୍କର ଗୋଟେ ସମୟ ରହିଛି, ଦେବତାମାନଙ୍କର ସମୟ ଯଦିଓ ତାଙ୍କୁ ଅମରା ବୋଲି କୁହାଯାଇଛି, କିନ୍ତୁ ତାଙ୍କର ଗୋଟେ ପିରିୟଡ୍ ରହିଛି, କ୍ଷୀଣେ ପୁଣ୍ୟେ ମର୍ତ୍ତେ ଲୋକଙ୍କୁ ବିଶନ୍ତି, ତାଙ୍କର ପୁଣ୍ୟ ଯେତେବେଳେ ସରିଯିବ ସେମାନେ ପୁଣି ତାଙ୍କର ପତନ ହେଇଯିବ, ସେ ଦେବତା ଶରୀର ରହିବନି, ସେ ପ୍ରାପ୍ତ ହେଇପାରିବେନି। ତେଣୁ ଏଇ ଦେବତାମାନେ ଯେତେବେଳେ ନିଜେ ନଷ୍ଟ ହେଇଯାଉଛନ୍ତି, ସିଏ ଯୋଉ ବର ପ୍ରଦାନ କରିବେ ସେ ମଧ୍ୟ ଅନ୍ତବତୁ, ଅନ୍ତବତୁ ଫଳନ୍ତେ ସାଂ ତଦ୍ଭବତି ଅଳ୍ପ ମେଧେ ସାଂ। ତେଣୁ ଦେବତାମାନଙ୍କର କେମିତି ପୂଜା କରାଯିବ, ଯେମିତି ଗୋପୀମାନେ କାତ୍ୟାୟନୀ ପୂଜା କରୁଥିଲେ, ସେ କହୁଥିଲେ ନନ୍ଦ ସୁତ ମାନେ ମୋର ନନ୍ଦ ସୁତ କୃଷ୍ଣ ମୋ ଆମର ପତି ହୁଅନ୍ତୁ, ଏଇଭଳି ଭାବରେ ଦେବୀଙ୍କର ପୂଜା କରୁଥିଲେ। ତେଣୁ ଦେବତାମାନେ ସେଥିପାଇଁ ଭାଗବତ ମଧ୍ୟ ବର୍ଣ୍ଣନା କରାଯାଇଛି, ଗୁରୁ ନ ସତ୍ସାତ୍, ସ୍ୱଜନ ନ ସତ୍ସାତ୍, ପତି ନ ସତ୍ସାନ୍, ଜନ୍ମ ମଚେ ସମପେତ ମୃତ୍ୟୁ। ଦେବତାମାନେ ସେ ମଧ୍ୟ ସେଭଳିଆ ଦେବତା ନୁହନ୍ତି, ଯଦି ତାଙ୍କର ଶରଣ ଯେଉଁମାନେ ଆସନ୍ତି ତାଙ୍କୁ ସେ ଭଗବତ ଭକ୍ତି ପ୍ରଦାନ ନ କରନ୍ତି। କିନ୍ତୁ ଆମେ ଯଦି ଦେବତାମାନଙ୍କୁ ଭଗବାନଙ୍କର ଭକ୍ତ ଭାବେ ଯଦି ପୂଜା ନ କରିବା, ଆମେ ନିଜର ଇନ୍ଦ୍ର ତୃପ୍ତି ପାଇଁ ପୂଜା କରିବା, ତାହେଲେ ଦେବତାମାନେ ସେଟା ପୂରଣ କରିବେ। କିନ୍ତୁ ସେଇଟା ହଉଛି ଅବିଧି ପୂର୍ବକ, ସେଟା ବିଧିପୂର୍ବକ ନୁହନ୍ତି। ଦେବତାମାନେ ଯୋଉ ଆମର କାମନା ପୂରଣ କରନ୍ତି ସେଟା ଭଗବାନଙ୍କ ଦ୍ୱାରା ହିଁ ପ୍ରଦତ୍ତ ହେଇଥାଏ। ମୈବ ଭୀତାନ ହିତାନ ବୋଲି କୁହାଯାଇଛି। ଦେବତାମାନେ କାହାକୁ, ଆପଣ ଜାଣିଥିବେ ସୂର୍ଯ୍ୟ ଦେବତାକୁ ଭାଗବତ ବର୍ଣ୍ଣନା କରାଯାଇଛି, ସତ୍ରାଜିତ ଯେ ଥିଲେ ଭଗବାନ କୃଷ୍ଣଙ୍କର ଶ୍ୱଶୁର ହେବେ, ତାଙ୍କର କନ୍ୟା ସତ୍ୟଭାମାଙ୍କୁ ଭଗବାନ ବିବାହ କରିଥିଲେ। ସତ୍ରାଜିତ ସୂର୍ଯ୍ୟ ଦେବତାଙ୍କୁ ପୂଜା କଲେ, ସୂର୍ଯ୍ୟ ଦେବତା ତାଙ୍କୁ ଦେଲେ ଗୋଟେ ମଣି, ଦେଲେ ସମସ୍ତ ମଣି, ଯୋଉ ମଣିରୁ ଖାଲି ପ୍ରତିଦିନ କେଜି କେଜି ସୁନା ତା ଦେହରୁ ବାହାରୁଥିଲା। କିନ୍ତୁ ଅନ୍ତିମରେ ସତ୍ରାଜିତ ମୃତ୍ୟୁବରଣ, ତାଙ୍କୁ ଜଣେ ଆସିକି ହତ୍ୟା କରିଦେଲେ। ଏ ଦେବତାମାନେ ଯେହେତୁ ଦେବତାମାନଙ୍କର ଯୋଉ ବର ଦିଅନ୍ତି ସେଇଟା ଭଗବାନ ହିଁ ପ୍ରଦାନ କରନ୍ତି, ତେଣୁ ଦେବତାମାନଙ୍କ ପୂଜା କରିବାର ଯୋଉ ବିଧି ରହିଛି ଆମେ ବ୍ରହ୍ମ ସଂହିତାରେ ବ୍ରହ୍ମା ବର୍ଣ୍ଣନା କରିଛନ୍ତି କେମିତି ଦେବତାମାନଙ୍କୁ ପୂଜା କରାଯାଇପାରିବ। ସୃଷ୍ଟି ସ୍ଥିତି ପ୍ରଳୟ ସା ଧନଶକ୍ତିରେ ଏକା ଛାଇ ବେଜସ୍ୟ ଭୁବନାନି ବିଭର୍ତ୍ତି ଦୁର୍ଗା ଇଚ୍ଛା ଅନୁରୂପ ବିଜସ୍ୟ ଚେଷ୍ଟ ଦିଶା ଗୋବିନ୍ଦ ମାରି ପୁରୁଷଙ୍କ ତମଙ୍ଗ ଭଜାମି। ନିକଟ ଅତୀତରେ ଆମେ ଦୁର୍ଗା ପୂଜା ଶେଷ ହେଲେ, ଦୁର୍ଗାଙ୍କର ପୂଜା ଯେଉଁ କରୁଛନ୍ତି, ଆରାଧନା କରୁଛନ୍ତି, କିଭଳି ଆରାଧନା କରୁଛନ୍ତି ନା, ଯଶଂ ଦେହି ଯିଶୋ ଦେହି ଏସବୁ ଧନ ଦେହି ସବୁ ଆମକୁ ଦିଅନ୍ତୁ ଦିଅନ୍ତୁ ଏଇଭଳି ଭାବେ ପୂଜା କରୁଛନ୍ତି। କିନ୍ତୁ ବିଧିପୂର୍ବକ ପୂଜା ହେଉଛି କ'ଣ ନା, ଏଇ ଯୋଉ ହେ ଦୁର୍ଗାଦେବୀ ଆପଣ ଯୋଉ ସୃଷ୍ଟି ସ୍ଥିତି ପ୍ରଳୟ କରୁଛନ୍ତି ଇଏ ଭଗବାନଙ୍କ ଇଚ୍ଛାରେ ଆପଣ କରୁଛନ୍ତି, ତେଣୁ ମୁଁ ଆପଣଙ୍କୁ ପ୍ରଣାମ କରୁଛି। ସେଇ ଆପଣଙ୍କୁ ପ୍ରଣାମ କରିକି ଅନ୍ତିମରେ ସେଇ ଭଗବାନ ଆଦିପୁରୁଷ ଗୋବିନ୍ଦଙ୍କୁ ମୁଁ ପ୍ରଣାମ କରୁଛି। ଏଇଭଳି ଭାବରେ ଦେବଦେବୀମାନଙ୍କ ଆରାଧନା ବିଧିପୂର୍ବକ ଆରାଧନା ବିଷୟରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଭଗବାନ ଯେତେବେଳେ ଆସନ୍ତି ସେ କାର୍ଯ୍ୟରେ ମଧ୍ୟ ଦେଖିକି ଯାଆନ୍ତି କିଭଳି ପ୍ରକୃତ ଧର୍ମ କ'ଣ। ତେଣୁ ନନ୍ଦବ୍ରଜର ଯୋଉ ଗୋପମାନେ ଅଛନ୍ତି ସେମାନେ ଇନ୍ଦ୍ରଙ୍କର ଆରାଧନା କରୁଥିଲେ, ଇନ୍ଦ୍ରଙ୍କ ଆରାଧନା କରୁଥିଲେ କିଭଳି ଭାବରେ ନା, ସେ ଇନ୍ଦ୍ର ଆମକୁ ବର୍ଷା ପ୍ରଦାନ କରନ୍ତି। ଭଗବତ ଗୀତାରେ ମଧ୍ୟ ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ଦେବାନାମ ଅସ୍ମି ବାସବ, ବାସବ ହେଉଛନ୍ତି ଇନ୍ଦ୍ର, ଇନ୍ଦ୍ର ମଧ୍ୟ ଭଗବାନଙ୍କର ଜଣେ ବିଭୂତି, ଭଗବତ ଗୀତା ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଦେବାନାମ ଅସ୍ମି ବାସବ ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି, ଇନ୍ଦ୍ର ହେଉଛନ୍ତି ମଧ୍ୟ ଭଗବାନଙ୍କର ଜଣେ ବିଭୂତି। କିନ୍ତୁ ଦେବତାମାନେ ମଧ୍ୟ ଭଗବାନଙ୍କର ଏଭଳି ଶକ୍ତି ରହିଛି, ଅଦ୍ଭୁତ ଶକ୍ତି ରହିଛି, ଦେବତାମାନେ ମଧ୍ୟ ମୋହ ହେଇଯାନ୍ତି। ସେଇଥିପାଇଁ ଭାଗବତ ପ୍ରଥମ ଶ୍ଳୋକରେ କୁହାଯାଇଛି ମୋହିଯାନ୍ତି ଯତ୍ ସୁରେହ, ବ୍ରହ୍ମା ମଧ୍ୟ ମୋହ ହେଇଯାଇଛନ୍ତି, ଶିବଜୀ ମଧ୍ୟ ମୋହ ହେଇଯାଇଛନ୍ତି, ଇନ୍ଦ୍ର ମଧ୍ୟ ମୋହ ହେଇଯାଇଛନ୍ତି, ଭଗବାନଙ୍କ ଶକ୍ତିକୁ ଜାଣିପାରୁନାହାନ୍ତି। ଅନ୍ୟମାନଙ୍କ କଥା ଛାଡ଼ନ୍ତୁ, ବଳରାମ ସ୍ୱୟଂ ମଧ୍ୟ ମୋହ ହେଇଯାଇଛନ୍ତି। ଏସବୁ ଲୀଳା ଭାଗବତ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଗୋପମାନେ ଯୋଉ ନନ୍ଦପ୍ରଜାର ଗୋପମାନେ ସେମାନେ ଇନ୍ଦ୍ରଙ୍କର ପୂଜା କରନ୍ତି, ସେମାନେ ଭାବନ୍ତି ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କଲେ ସେ ଇନ୍ଦ୍ର ବର୍ଷା କରିବେ। କିନ୍ତୁ ଆମର ଯେହେତୁ ସମୟ ହେଇଯାଇଛି ଆମେ ଆଉ ତାକୁ ବିସ୍ତାର ଭାବେ ବର୍ଣ୍ଣନା କରିବା ନାହିଁ। ତେଣୁ ଏଇଭଳି ଭାବରେ ଇନ୍ଦ୍ରଙ୍କର ମଧ୍ୟ ଗର୍ବ ହେଇଯାଇଥିଲା, ତେଣୁ ଭଗବାନ ସେ ଗର୍ବକୁ ଖଣ୍ଡନ କରିଛନ୍ତି। ଭଗବାନ ଯୋଉ ଏଇ ଇନ୍ଦ୍ର ପୂଜା ଯୋଉ ହଉଥିଲା ଆଜିର ତିଥିରେ ଗୋବର୍ଦ୍ଧନ ପୂଜା ଦେଉଛି, ତା ପୂର୍ବରୁ ଇନ୍ଦ୍ରଙ୍କ ପୂଜା ହଉଥିଲା, ଗୋପମାନେ ଇନ୍ଦ୍ରଙ୍କ ପୂଜା କରୁଥିଲେ। ନନ୍ଦ ମହାରାଜ କହିଲେ ଆମେ ହଉଛି ଗୋପ, ଆମେ ହଉଛି ଆମର କାର୍ଯ୍ୟ ହଉଛି, ଆମେ ହଉଛି ବୈଶ୍ୟ, ଆମର କାର୍ଯ୍ୟ ହଉଛି କୃଷି ଗୋରକ୍ଷା ବାଣିଜ୍ୟମ, ଆମେ ବିଶେଷ ଭାବରେ ଗୋରକ୍ଷା ଆମେ କରୁଛେ, ଆମର କାର୍ଯ୍ୟ ହଉଛି କୃଷି ଏବଂ ଗୋରକ୍ଷା। ତେଣୁ ଆମେ ଯଦି ଇନ୍ଦ୍ରଙ୍କୁ ସନ୍ତୁଷ୍ଟ ନ କରିବା ତାହେଲେ ଇନ୍ଦ୍ର ଆମକୁ ବର୍ଷା ଦେବେ ନାହିଁ, ବର୍ଷା ନ ଦେଲେ ଆମେ ଆମର ଯୋଉ ସମୃଦ୍ଧି ପ୍ରାପ୍ତ ହେଇପାରିବା ନାହିଁ। ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ଯେ ଅନ୍ନାଦ ଭବତି ଭୂତାନି ପର୍ଜନାଦ ଅନ୍ନ ସମ୍ଭବ ଯଜ୍ଞାଦ ଭବତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ। ଏଇ ଯୋଉ ଆମେ ଯଜ୍ଞ କଲେ, ଏଇସବୁ ବିଭିନ୍ନ ପ୍ରକାର ବେଦରେ ବିଭିନ୍ନ ପ୍ରକାର ଯଜ୍ଞ ବିଷୟରେ ବର୍ଣ୍ଣନା କରାଯାଇଛି, ବିଭିନ୍ନ କର୍ମ ମଧ୍ୟ ଯଜ୍ଞରେ ପରିଣତ ହେଉଛି। ତେଣୁ ଏଇ ଯଜ୍ଞ ମାଧ୍ୟମରେ ଇନ୍ଦ୍ର ବର୍ଷା ପ୍ରଦାନ କରନ୍ତି ଏବଂ ବର୍ଷା ପ୍ରଦାନ କଲେ ଆମେ ଶସ୍ୟ ପ୍ରାପ୍ତ ହେଉଛେ, ଏଇ ଶସ୍ୟ ପ୍ରାପ୍ତ ହେଇକିରି ଆମେ ଜୀବନ ଧାରଣ କରୁଛେ। ଏଇଭଳି ଭାବରେ ଏଇଟାକୁ ଚକ୍ର ବୋଲି କୁହାଯାଇଛି, ଏବଂ ପ୍ରବର୍ତ୍ତନ ଚକ୍ର। କିନ୍ତୁ ଇନ୍ଦ୍ର ଭାବୁଛନ୍ତି କଣ କି ମୁଁ ଯୋଉ ବର୍ଷା ଦଉଛି ଇଏ ମୋର ଶକ୍ତି ଦ୍ୱାରା ହଉଛି, ଇନ୍ଦ୍ରଙ୍କର ଗର୍ବ ହେଇଯାଇଥିଲା। ତେଣୁ ଭଗବାନ ଇନ୍ଦ୍ରଙ୍କର ଗର୍ବକୁ ଖଣ୍ଡନ କରିବା ପାଇଁ ଇନ୍ଦ୍ରଯଜ୍ଞ ବନ୍ଦ କରିଦେଲେ। ଇନ୍ଦ୍ରଯଜ୍ଞ ବନ୍ଦ କରିକି ସେଇଦିନ ଆଜିର ତିଥିରେ ଇନ୍ଦ୍ରଯଜ୍ଞ ବନ୍ଦ କରିକି ସେ ଗୋବର୍ଦ୍ଧନ ପୂଜା ଆରମ୍ଭ କଲେ। ଆଜିର ଯୋଉ ଗୋବର୍ଦ୍ଧନ ପୂଜା ହଉଛି ଗୋବର୍ଦ୍ଧନ ପୂଜା ଆରମ୍ଭ କଲେ। ତେଣୁ ଇନ୍ଦ୍ରଙ୍କର ଯୋଉ ଗର୍ବ ଯାଇଥିଲା ସିଏ ଭଗବାନ ଯେତେବେଳେ ଆସୁଛନ୍ତି ସେମାନେ ଯେତେବେଳେ ଭଗବାନ ତାଙ୍କର ମାତୃଗର୍ଭରେ ରହିଛନ୍ତି ସେମାନେ ସବୁ ଦେବତାମାନେ ଆସି ଭଗବାନଙ୍କ ସ୍ତୁତି କରିଛନ୍ତି। ଭାଗବତ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବିଭିନ୍ନ ପ୍ରକାର ସ୍ତୁତି କରିଛନ୍ତି। କିନ୍ତୁ ପୁଣି ଇନ୍ଦ୍ର ମୋହ ହେଇଯାଇଛନ୍ତି। ସେ କହୁଛନ୍ତି ଇଏ ଗୋଟେ ସାମାନ୍ୟ ବାଳକ, ବାଚାଳଂ ବାଳିସଂ ସ୍ତବ୍ଧଂ ଅଜ୍ଞଂ ପଣ୍ଡିତ ମାନିନ କୃଷ୍ଣ ଗୋପା ଉପାଶ୍ରିତ୍ୟ ଗୋପାମେ ଚକ୍ର ଅକ୍ରିୟମ ଅପ୍ରିୟମ। ଇଏ ଗୋଟେ ସେ ଅଜ୍ଞ ବାଳକ, ପାଞ୍ଚ ବର୍ଷର ବାଳକ, ପାଞ୍ଚ ବର୍ଷ ନୁହେଁ ସେତେବେଳେ ଟିକେ ଅଧିକ ବର୍ଷ ହେଇଥିଲା ଭଗବାନ, ସାତ ବର୍ଷ ହେଇଥିଲା। ଇଏ ଗୋଟେ ଅଜ୍ଞ ପଣ୍ଡିତ ମାନେ ନିଜକୁ ଭଳି ଭାବୁଛି ବହୁତ ବଡ ପଣ୍ଡିତ ବ୍ୟକ୍ତି, ମୋର ପୂଜା ବନ୍ଦ କରିଦେଇଛି, ସ୍ତବ୍ଧ ବହୁତ ଗର୍ବୀ, ବାଚାଳ ବାଳିସଂ ସ୍ତବ୍ଧମ, ବାଚାଳ ସେ କିଛି ଜାଣିନି, ଛୋଟ ପିଲା ବାଳିସ ଛୋଟ ପିଲା ବାଚାଳ ଭଳିଆ କଥା କହୁଛି, ପାଗଳ ଭଳି କଥା କହୁଛି। ଏ ମୋର ତାଙ୍କରି କଥାରେ ମୋହ ହେଇକିରି ଏ ଗୋପମାନେ ନନ୍ଦପ୍ରଜର ଗୋପମାନେ ମୋ ପ୍ରତି ଅପ୍ରିୟ କଲେ, ମୋର ଯଜ୍ଞ ବନ୍ଦ କରିଦେଇଛନ୍ତି। ତେଣୁ ଏଇ ଯୋଉ ଭୌତିକ ଜଗତରେ ଧ୍ୱଂସ ହୁଏ ସେତେବେଳେ ଯୋଉ ବର୍ଷା ହୁଏ ସମ୍ବର୍ତ୍ତ ମେଘ ଇତ୍ୟାଦି ଅଛନ୍ତି ସେମାନଙ୍କୁ ସେ ଆଜ୍ଞା ଦେଲେ ଇନ୍ଦ୍ର ଯେ ତମେ ଯାଇକିରି ବର୍ତ୍ତମାନ ବ୍ରଜକୁ ନଷ୍ଟ କର, ଧ୍ୱଂସ କରିଦିଅ, ମୁଁ ମଧ୍ୟ ତମ ପଛେ ପଛେ ଯାଉଛି, ଅରାବତରେ ବସିକିରି ଯାଉଛି ଏବଂ ମୋର ରହିଛି ବଜ୍ର ଧରିକି ମୁଁ ଯାଉଛି, ତାଙ୍କୁ ସବୁ ସମସ୍ତଙ୍କୁ ଧ୍ୱଂସ କରିଦେବା ଆଜି। ତେଣୁ ସମସ୍ତେ ଆସିଛନ୍ତି, ତେଣୁ ଭୀଷଣ ବୃଷ୍ଟି ହେଉଛି ଏବଂ ଏଇଟା ବର୍ଷା ଋତୁ ନୁହଁ, ଏଇଟା ବର୍ଷା ଋତୁ ସରିଯାଇଛି। ବର୍ତ୍ତମାନ ଆସିଛ କୋଉଟା ନା ଏ ହେଉଛି କାର୍ତ୍ତିକ, ଏ ହେଉଛି ଶରତ ଋତୁ ଆସିଛି, ବର୍ଷା ଋତୁ ସରିଛି ଚାଲିଯାଇଛି। କିନ୍ତୁ ବର୍ଷା ଋତୁ ନଥିଲେ ମଧ୍ୟ ସେ ଭୀଷଣ ବର୍ଷା କରିଛନ୍ତି। ତେଣୁ ଗୋପୀମାନେ ଗୋପମାନେ ସମସ୍ତେ ଯାଇକିରି କୃଷ୍ଣଙ୍କର ଆଶ୍ରୟ ଯାଇଛନ୍ତି, କୃଷ୍ଣଙ୍କୁ ପ୍ରାର୍ଥନା କରିଛନ୍ତି। ତେଣୁ ଭଗବାନ ଆଜିର ଏଇ ତିଥିରେ ଗୋବର୍ଦ୍ଧନକୁ କାଳି ଆଙ୍ଗୁଠିରେ ଧାରଣ କଲେ, ସାତ ଦିନ ଧରିକି ଧାରଣ କଲେ। ଖାଲି ଗୋଟିଏ କଥା କାଇଁ ମୁଁ ଶେଷ ସମୟ କରିବି କାରଣ ଆମର ସମୟ ହେଇଯାଇଛି। ତେଣୁ ଏଇ ଯୋଉ ସାତ ଦିନ ଧରି ବର୍ଷା କଲେ ଏସବୁ ପାଣି କୁଆଡ଼େ ଗଲା? ଯଦିଓ ଭଗବାନ ଗୋବର୍ଦ୍ଧନ ଧାରଣ କରିଛନ୍ତି କିନ୍ତୁ ତଥାପି ବର୍ଷା ହଉଛି ନା, ପ୍ରବଳ ଆକାରରେ ବୃଷ୍ଟି, ଭୀଷଣ ବର୍ଷା, ମୂଷଳ ଧାରାରେ ବର୍ଷା ହଉଛି, ସେ ପାଣି ତାର କୁଆଡ଼େ ଗଲା, କୁଆଡ଼େ ଯିବ ନା? ଗୋଟେ ସମୁଦ୍ର ହେଇଯିବ ସାତ ଦିନ ଯେତିକି ବର୍ଷା ହେଇଛି, ତାପରେ ହୁଡ଼ ହୁଡ଼ ହେଇକିରି କେତେ କ'ଣ ଇଏ ହେଇଗଲା, କେତେ କୋରାପୁଟରେ ସବୁ ବହୁତ ୱେଷ୍ଟ ମାନେ ଆନ୍ଧ୍ରାରେ କେତେ ପ୍ରକାର ଇଏ ହେଲା। ଗୋଟେ ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି, ଠାରେ ପାର୍ବତୀ ଦେବୀ ସେ ଶିବଜୀଙ୍କୁ କହିଲେ ଯେ ଆମେ ଆପଣ ତ ଏମିତି ରହିଲେ ତ୍ରିଭୁବନର ଈଶ୍ୱର ହେଲେ ମଧ୍ୟ ଆପଣଙ୍କର କୌଣସି ଐଶ୍ୱର୍ଯ୍ୟ ନାହିଁ, ଆପଣ ଏଇ ବଟବୃକ୍ଷ ମୂଳରେ ରହିଛନ୍ତି, ଗୋଟେ ଘରଟେ ଖଣ୍ଡେ ବି କଲେନି, ଆମର ଯେଉଁ ଗୃହସ୍ଥର କର୍ତ୍ତବ୍ୟ ରହୁଛି ଆମେ ଦାନ ଧର୍ମ କରିବା, ବ୍ରାହ୍ମଣଙ୍କୁ କିଛି ଖାଦ୍ୟ ଦେବା, ଏସବୁ ରହିଛି, ଆମେ ତ କିଛି କଲେନି, ଅନ୍ତତଃ କେତେଜଣ ବ୍ରାହ୍ମଣଙ୍କୁ ଡାକିକିରି ଆମେ କିଛି ଖାଦ୍ୟ କିଛି ଦିନ ଦେବା ଗୋଟେ ଦିନ ଅନ୍ତତଃ ଶିବଜୀ କହିଲେ ଆମେ ସେସବୁ ପଶିବା ଦରକାର ନାହିଁ, ଆମେ ଭଗବାନଙ୍କୁ ଭଜନ କରିବା କଥା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ ରାମ ରାମ, ତେଣୁ ଶିବଜୀ ସବୁବେଳେ ଭଗବାନଙ୍କର ହିଁ ଆରାଧନା କରନ୍ତି, ସେଇଥିରେ ହିଁ ତାଙ୍କର ସମୟ ଯାଏ। କିନ୍ତୁ ଯେହେତୁ ପାର୍ବତୀ ଦେବୀ ଜିଦି କଲେ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେ ଅଗସ୍ତ୍ୟ ଋଷିକୁ ଡାକିଲେ, ଅଗସ୍ତ୍ୟ ଋଷି ଯେ କି ସାତ ସମୁଦ୍ରକୁ ପାଣି ପିଇ ଦେଇଥିଲେ, ଚଳୁ କରି ପିଇ ଦେଇଥିଲେ ଅଗସ୍ତ୍ୟ ଋଷି, ତେଣୁ ତାଙ୍କୁ ଡାକିଲେ। ଆଉ ଇଏ ଯେତେ ଖାଇବା ପାଇଁ କରୁଛନ୍ତି ପ୍ରସ୍ତୁତ, ସେ ପହଞ୍ଚିଲା ବେଳକୁ ଗୋଟେ ମିନିଟ ସାରିଦେଉଛି, ପହଞ୍ଚିଲା ବେଳକୁ ସରିଯାଉଛି। ତେଣୁ କଣ କରିବ, ପାର୍ବତୀଙ୍କର ଚିନ୍ତା ପଡ଼ିଗଲାଣି। ତେଣୁ ଭଗବାନ ଶିବଜୀ ଭଗବାନଙ୍କୁ ସ୍ମରଣ କଲେ, ତେଣୁ ଭଗବାନ ଗୋଟେ ବଟୁ ରୂପରେ ଆସି ବ୍ରାହ୍ମଣ ରୂପରେ ଆସି ପହଞ୍ଚିଗଲେ ସେଠି, କହିଲେ ବାବା ମତେ କିଛି ଖାଇବାକୁ ତୁମକୁ ଭୋକ ହେଉଛି, ତେଣୁ ସେ ବସିଗଲେ ଏବଂ ସେଇଠି କିଛି ଖାଦ୍ୟ ଗ୍ରହଣ କରି ସାଙ୍ଗେ ସାଙ୍ଗେ ଚଳୁ ମାନେ ଆତ୍ମାନ କରିଦେଲେ। ତେଣୁ ଇଏ ଯେଉଁ ଅଗସ୍ତ ଋଷି ବସିଥିଲେ ଖାଇବା ପାଇଁ, ଆହୁରି ଖାଇବେ ଆହୁରି ଖାଇବେ, ସେ କହିଲେ ଇଏ ଜଣେ ଖାଇଛି, ଗୋଟେ ପଞ୍ଚତିରିଶ ଜଣ ଖାଇଦେଲା ମାନେ ବନ୍ଦ କରିଦେଲା ମାନେ ଆଉ ଖାଇବା କଥା ନୁହଁ, ତେଣୁ ସେ ଖାଦ୍ୟ ବନ୍ଦ। ତା କହିଲେ ମୁଁ ପାଣି ଦିଏ ପିଇବା ପାଇଁ, ନା ଭଗବାନ କହିଲେ ମୁଁ ତୁ ପାଣି ଦେବି ଆଉ ଗୋଟେ ଦିନ। ତେଣୁ ଏଇ ଯେଉଁ ସାତ ଦିନ ଧରି ବର୍ଷା ହେଲା, ଭଗବାନ ସେଇ ଅଗସ୍ତ ଋଷିକୁ ଡାକିଥିଲେ ଏବଂ ଅଗସ୍ତ ଋଷି ସମସ୍ତ ପାଣି ଗ୍ରହଣ କରିଥିଲେ। ଆପଣମାନେ ଜାଣିଛନ୍ତି ଏ କଥା, ଆମେ ସଂକ୍ଷେପରେ କହିଲେ ଆମ କଥାକୁ ବିଶ୍ରାମ ଦେବା। जय श्री श्री गोवर्धन की जय श्री गोपाल महाराज की जय श्री गुरुदेव की अनंत कोटि वैष्णव की जय गोवर्धन दे जय श्री गोपाल
जय yeah.